ॐ नमो भगवते वासुदेवाय। श्रीमद्भागवत नवम स्कन्ध नवम अध्याय शुक उवाच। एबे हो शुण नृपमणि कपिल मुखु वाक्य शुणि से अंशुमान घोर बने बसिला निश्चल आसने मन पवन संयमने संकल्प गंगार आगमे अनेक काल तप कला सेवने प्राण उत्सर्गिला तदंते ता पुत्र दिलीप गंगार अर्थे कला तप तथापि गंगा न पाइला कालर बसेना सगला तार कुमर भगीरथ गंगा आगमे तप चित्त से तप कला घोर बने बसिला निश्चल आसने ताहार तप बल भावी संतोषे मिलिले जाह्नवी बोलती प्रसन्न बदने बर तुम आगतो समने तक्षणे सिरे देई कर बोले मो पितृंकु उद्धर कपिल तेजे दग्ध होई तो बिनु तांक गति नाही सुनी बोलती भगवती के सही पारिब मो गति गगनु भूमि रे पड़ते महीन शिव मोर घाते पाताले पड़ी भी जे मुहि मो उद्धारणे के ही नाही कियो बा भूमि की मुगले मनुष्य मोर तही भले धोईबे पाप ताहा मुहि धोईबी काही चिंत तुही विष्णुंक आज्ञार प्रमाण नगले नाही परित्राण एमंत गंगा वाक्य सुनी राजा बोलंती मने गुणी। भगीरथ उवाच साधु सन्यासी शांत दांत ब्रह्मिष्ट सुचि दयावंत एहांक अंग संग फले पाप रई भूमि तले तुम्हर पाप विनाशने क्षम की नोहिबे से माने तो बेग रुद्र अवास हे जेहर विश्व आत्मा बहे रुद्रर देहे ए जगत बसन प्राय उत प्रोत तोहर बेग सहिवारे ताबिनु के अच्छी अपरे गंगा बोइले एटी सत्य बेगे तू सेव विश्वनाथ एमंत गंगा वाक्य सुनी आनंदे गला नृपमणि सेविला ईश्वर चरणे पितृंक उद्धार कारणे से भगीरथ पुण्य बले शिव संतोष अल्प काले हे भगीरथ माघवर देवई सत्य ए मोहर हे देव सुण सुण पाणी मो पिता महंक कहानी कपिल कोपे से जलिले मोते से प्रसन्न होइले बोइले गंगांकु आणिले तो पितृ निस्तरी बेभ चले गंगा प्रसन्ने मोते चाही मोते ज शिव पारे सही। हरि हरि बोल। शिव उवाच बोइले धरिबि मुसीरे जटा कळप अभ्यंतरे जाह्नवी रुद्रर वचने तक्षणे श्रविले गगने स्वभावे विष्णु पाद जल सुपुण्य सुचि सुनिर्मल जाह्नवी रुद्रर वचने तक्षणे श्रविले गगने स्वभावे विष्णु पाद जल सुपुण्य सुचि सुनिर्मल जले पुरिला जटा भार धाराए तिंतिला शरीर रुद्र शरीरु जल राशि बहिला भूमि तले आसि जे गंगा भुवन पावनी ताहांकु भगीरथ घेनी बसिला वायु बेगरथे गंगा ताहार अनुपथे पवित्र करिबे निपास लागिले जेते नग्र देश धरणी बिबरे पसिले कपिल आश्रमे मिलिले विष्णुंकु प्रदक्षिण करी तहु चलिले शीघ्र करी सगर सुते जहि मिली अनले जाईथिले जळी जल पसिला तांक मध्ये तक्षणे परम आनंदे ज्योति स्वरूपे स्वर्गे गले सुन्ने देखंती दिग पाळे कपिल मुनि कोपानळ दहई भुवन मंडळ जे जल स्पर्शन मात्रे दुरित नर होई गात्रे अनंत चरण स्पर्शे गंगा स्मरणे पापनासे से गंगा जले देई मन भबुतरिले मुनि जन एबे हो सुण परीक्षित सगर वंशानुचरित से भगीरथ रतनए स्वभावे श्रुत नाम बहे नाभ ताहार सुत होए अशेष गुण जार देहे सिंधु द्वीप तार नंदन तहु अयुतायु उत्पन्न ता सुत ऋतु पर्ण लेखा नल ताहार प्राण सखा अक्ष विद्यारे गरुटाण नलकु शिखाई राजन अश्व विद्याकु नळु नेई बने पसिला तपध्याई तार कुमार सर्वकाम स्वभावे सर्वगुण धाम सुदास ताहार संतति ता पुत्र मदयंती पति ताहार मित्र सह नाम कल्पास पाद पुणि नाम वशिष्ठ गुरु साप पाई मने राक्षस देह बही स्वकर्मे अपुत्र होइला कोपे ब्राह्मणी साप देला एकथा सुक मुख सुनी बोले परीक्ष नृपमणि महात्मा सौदास के मन्ते राक्षस होइले बनस्ते किबा अनीति आचरिला अपुत्र कि गुणे होइला एकथा कह मुनिवर मुझे सेवक तुम्हर। शुक उवाच शुक कहंती राजा चाही सुन हो सावधान होई सौदास चरित अद्भुत भजिला कर्मर आयत बने राक्षस बेनी भाई बोलंती नर मांस खाई सौदास राजा शस्त्र हस्ते बने पसिला पशु अर्थे से बने ବନେ ଥିଲେ ବେନି ଭାଇ ରାକ୍ଷସ ବ୍ୟାଘ୍ର ରୂପ ହୋଇ ସେ ଦୁଇ ରାକ୍ଷସଙ୍କୁ ଦେଖି ବାଣ ମାଇଲା ରାଜା ଲକ୍ଷ୍ମୀ ବାଣେ ରାକ୍ଷସ ମରେ ଏକ ତାର ଭାଇର କର୍ମ ଦେଖ ରାକ୍ଷସ ଭାତୃବଧ ଦେଖି ଅତ୍ୟନ୍ତ ହୋଇଲା କ ଦୁଃଖୀ ମନରେ ବିଚାର କରଇ ଏ ଯେ ମାଇଲା ମୋର ଭାଇ ଏବେ ଏ ନିଜ ପୁରେ ଗଲେ କରିବି ପ୍ରତିଫଳ ହେଳେ ଚିନ୍ତିଲା ପ୍ରତିକାର ମନେ ମିଳିଲା ରାଜା ସନ୍ନିଧାନେ ବୋଲଇ ରାଜା ମୁଖ ଚାହିଁ ତୁ ଯେ ମାଇଲୁ ମୋର ଭାଇ ତୁ ଏବେ ନିଜ ପୁରେ ଚଳ ମୁଁ ହିଁ କରିବି ପ୍ରତିକାର ତଦନ୍ତେ ରାଜା ଗୃହେ ଗଲା ଶୁଣ ହେ ଅଭିମନ୍ୟୁ ବଳା ଏମନ୍ତେ ଗଲା ଦିନା କେତେ ବଶିଷ୍ଠ ନୃପତି ଅଗ୍ରତେ ମିଳିଲେ କ୍ଷୁଧାର କଷଣେ ଆମିଷ ଭୋଜନ କାରଣେ ବୋଲନ୍ତି ନୃପତି ଅଗ୍ରତେ ମାଂସ ଭୋଜନ ଦିଅ ମୋତେ ଏମନ୍ତ କହି ମୁନି ଗଲେ ସନ୍ଧ୍ୟାର ଅର୍ଥେ ଗଙ୍ଗା ଜଳେ ବଶିଷ୍ଠ ଆଗମନ ଚାହିଁ ସୁପକାରଙ୍କୁ ସେ ଅଣାଇ ବୋଲଇ ମାଂସ ପାକ କର ଭୁଞ୍ଜିବେ ବ୍ରହ୍ମାଙ୍କ କୁମର ଶୁଣି ସୁପକାର ସୂଚିତେ ଆମିଷ ରାନ୍ଧିଲେ ତ୍ୱରିତେ ଉତ୍ତମ ପଶୁଙ୍କର ମାଂସ ଜେଣେ ବଶିଷ୍ଠ ମନ ତୋଷ ସେ ମଧ୍ୟ ସୁପକାର ରୂପେ ରାକ୍ଷସ ଭାଇ ଥିଲା ଗୋପେ ସେ ନର ମାଂସ ପାକ କରି ସୁବର୍ଣ୍ଣ ପାତ୍ରେ ତାହା ଭରି ତକ୍ଷଣେ ଅନ୍ତର୍ଧ୍ୟାନେ ଗଲା ଏମନ୍ତେ ବଶିଷ୍ଠ ମିଳିଲା ଭୋଜନେ ବସିଲେ ଆସନେ ରାଜା ସମୀପେ ବିଧି ମାନେ ଏମନ୍ତେ ସୁପକାର ନେଲେ ସୁବର୍ଣ୍ଣ ପାତ୍ରେ ମାଂସ ଦେଲେ ତକ୍ଷଣେ ମନୁଷ୍ୟର ମାଂସ କରେ ଘେନିଲେ ଏକ ଗ୍ରାସ ଆଘ୍ରାଣ ନାଶା ରନ୍ଧ୍ରେ କଲେ ତକ୍ଷଣେ ତଳେ ପକାଇଲେ ରାଜାର ବଦନ ଅନାଇ ବୋଲନ୍ତି କୋପ ଭର ହୋଇ ମୋତେ ଯେ ଦେଲୁ ନର ମାଂସ ଏ ପାପେ ହୁଅ ତୁ ରାକ୍ଷସ ଅରଣ୍ୟ ଦ୍ୱାଦଶ ବରଷ ଭକ୍ଷଣ କର ନର ମାଂସ ହେମନ୍ତ ମୁନି ବାକ୍ୟ ଶୁଣି କୋପେ କମ୍ପିଲା ନୃପମଣି ବୋଲେ ମୁଁ ନୁହେଁ ଜ୍ଞାନ ଭ୍ରଂଶ କେମନ୍ତେ ଦେଲି ନର ମାଂସ ନ ଜାଣି ସାପ ଦେଲ ଗୁରୁ କେ ବ୍ରହ୍ମ ସାପ ଆନ କରୁ ମୁଁ ଏବେ ପ୍ରତି ସାପ ଦେବି ଏମନ୍ତ ବୁଦ୍ଧି ଚିତ୍ତେ ଭାବି ଜଳ ଅଞ୍ଜଳି କରେ କଲା ବଶିଷ୍ଠ ଅଗ୍ରତେ ମିଳିଲା ରାଜାର କୋପ ଦେଖି ମନେ ପତ୍ନୀ ମିଳିଲା ସନ୍ନିଧାନେ ତାହାର ମଦୟନ୍ତୀ ନାମ ସକଳ ଗୁଣେ ଗୁଣଧାମ ବୋଲନ୍ତି ସ୍ୱାମୀ ମୁଖ ଚାହିଁ ଏକଥା ତୋତେ ନ ଘଟଇ ଗୁରୁଙ୍କୁ ଶିଷ୍ୟ ସାପ ଦେଲେ ଅଧର୍ମ ହୋଇ ବଟି ଭଲେ ଏକଥା କେବେ ହେଁ ନ କର ତାର ବଚନେ ନୃପବର ମନ୍ତ୍ରିତ ଜଳ କୋପ ଭରେ ସିଞ୍ଚିଲା ଆପଣା ପୟରେ ତକ୍ଷଣେ ଅଜ୍ଞାନ ହୋଇଲା କଳମାସ ପାଦ ବୋଲାଇଲା କୋପେ ଚାହିଁଲା ଦଶ ଦିଶେ ସକଳ ମାଂସ ପ୍ରାୟ ଦିଶେ ତକ୍ଷଣେ ରାକ୍ଷସ ଶରୀରେ ରାଜା ପଶିଲା ବନ ଘୋରେ ବନେ ରାକ୍ଷସ ଦେହ ବହି ଭ୍ରମଇ ନର ମାଂସ ଖାଇ ଏମନ୍ତେ ଗଲା କେତେ ଦିନ ଶୁଣ ହେ ପରୀକ୍ଷ ରାଜନ ବିପ୍ର ଦମ୍ପତି ଏକ ଦିନେ ଆସନ୍ତି ଗହନ କାନନେ ପତ୍ନୀ ଯେ ପିତା ଗୃହେ ଥିଲା ଏମନ୍ତେ ଋତୁ ଉପୁଜିଲା ସେ ବିପ୍ର ପୁଷ୍ପୋଚ୍ଛବ ଆସେ ପତ୍ନୀ ଆଣନ୍ତେ ଗୃହବାସେ ସେ ବନେ ବିଧା ତାର ବଳେ ରାକ୍ଷସ ନିକଟେ ମିଳିଲେ ସ୍ୱଭାବେ ନିର୍ଜନ ବନସ୍ଥ ବୁଲନ୍ତି ହରାଇଣ ପଥ ସେ ରାଜା ଭୟଙ୍କର ରୂପେ ମିଳିଲା ତାହାଙ୍କ ସମୀପେ ଗର୍ଜନ କରି ଭୟଙ୍କରେ ବିପ୍ରକୁ ଧରି ବେନି କରେ ଭକ୍ଷଣେ ତୁଣ୍ଡ ବିସ୍ତାର ବ୍ରାହ୍ମଣୀ ବୋଲେ ତାକୁ ଚାହିଁ ହେ ନୃପ ଧର୍ମ ନ କର ଇଚ୍ଛାକୁ ବଂଶେ ଯଶ ସ୍ମର। हरि हरि बोल। तु नहु राक्षस शरीर प्रत्यक्षे मदयंती वर मोर स्वामी की छाड़ तुही पुष्प उत्सव मोर होई स्वामी र संगे संग करी पुत्र संतति गर्भे धरी संसार होइब मोहर दुर्लभ नर कले बर देवे वांछन्ति जहा चीते ए कर्म करिबु के मन्ते। देख पंडित मोर स्वामी तप साधने पथ श्रमी ए सर्वभूते दया बहे देवे बसंती एहा देहे एहार बधे सृष्टि बध ए मले लभिबु प्रमाद ए कथा जेबे मणु मिछ तुमते आग करि भक्ष मोहर आगे स्वामी मले जीवन ନ ଧରିବି ଭଲେ ଏମନ୍ତେ ଅନେକ କହିଲା ତାହାର ଚରଣେ ପଡ଼ିଲା କାନ୍ଦଇ ପତି ମୁଖ ଚାହିଁ ତକ୍ଷଣେ ବ୍ୟାଘ୍ର ପ୍ରାୟ ହୋଇ ବଶିଷ୍ଠ ସାପେ ଜ୍ଞାନ ଗଲା ତକ୍ଷଣେ ବିପ୍ରକୁ ଭକ୍ଷିଲା ସ୍ୱାମୀ ମରଣ ଦେଖି କୋପେ ରାକ୍ଷସେ ଚାହିଁ ମନସ୍ତାପେ ବୋଲଇ ଶୁଣରେ ପାମର ସ୍ୱାମୀଙ୍କି ନାସିଲୁ ମୋହର ତୋହର ପତ୍ନୀ ସଙ୍ଗ କାଳେ ପ୍ରାଣ ତୁ ଛାଡ଼ ଅନ୍ତରାଳେ ଏମନ୍ତ ସାପ ତାକୁ ଦେଇ ପଶିଲା ଅଗ୍ନି କୁଣ୍ଡେ ଯାଇ ତକ୍ଷଣେ ଜୀବନ ଛାଡ଼ିଲା ସ୍ୱଧର୍ମେ ପତି ସଙ୍ଗେ ଗଲା ଏମନ୍ତେ ମୁନି ସାପ ଦୋଷ ପୁରିଲା ଦ୍ୱାଦଶ ବରଷ ସାପୁ ମୁକତ ରାଜା ହୋଇ ମିଳିଲା ଅନ୍ତ ପୁରେ ଯାଇ ପତ୍ନୀ ସଙ୍ଗମ ଚିତ୍ତେ ଚିନ୍ତି ତା ଦେଖି ବୋଲେ ମଦୟନ୍ତି ବ୍ରାହ୍ମଣୀ ସାପ ଦେଲା ତୋତେ ମୋ ଅଙ୍ଗ ଛୁଇଁ ବୁକେ ମନ୍ତେ ସ୍ତ୍ରୀ ମୈଥୁନ ଆଶା ତେଜ ଜୀବନେ ଯେବେ ଅଛି କାର୍ଯ୍ୟ ଏମନ୍ତେ ତାହାର ବଚନେ ରାଜା ବିଚାରେ ଦୁଃଖ ମନେ କେମନ୍ତେ ହୋଇ ବସନ୍ତତି ନାନା ଉପାୟ ମନେ ଚିନ୍ତି ବଶିଷ୍ଠ ସମୀପେ ମିଳିଲା ମୋ ବଂଶ ରଖ ତୁ ବୋଇଲା ଏମନ୍ତେ ରାଜାର ବଚନେ ତାର କାମିନୀ ଗର୍ଭଧାନେ ବଶିଷ୍ଠ ସଙ୍ଗେ ସଙ୍ଗ କରି ଗର୍ଭ ହୋଇଲା ତାର ନାରୀ ସେ ଗର୍ଭ ଶପତ ବର ସେ ଜନ୍ମ ନୋହିଲା ବୋଲି ରୋଷେ ଅଶ୍ମ ପ୍ରହାର ଗର୍ଭେ କଲା ତକ୍ଷଣେ ପୁତ୍ର ଉପୁଜିଲା ନାମ ତା ଅଶ୍ମକ ହୋଇଲା ଯେଣୁ ଅଶ୍ମ ଘାତ ବାଜିଲା ମୂଳକ ଅଶ୍ମକ ନନ୍ଦନ ନାରୀ କବଚ ତାର ନାମ ପରଶୁରାମ କ୍ଷୟ ବେଳେ ସୁଖେ ରଖିଲା କ୍ଷତ୍ରିକୂଳେ ତାହାର ପୁତ୍ର ଦଶରଥ ଐଡବିଡ ଯେ ତାର ସୁତ ତାଠାରୁ ହେଲା ଉତ୍ତପତି ଯେ ବିଶ୍ୱ ସହ ନରପତି ଖଟ୍ୱାଙ୍ଗ ତାହାର କୁମର ଯୁଦ୍ଧେ ରଖିଲା ପୁରନ୍ଦର ସିମହି ତଳେ ଚକ୍ରବର୍ତ୍ତୀ ଶୁଣ ରାଜନ ତାର ଗତି ଅସୁର ଯୁଦ୍ଧେ ଦେବଗଣେ ତାଙ୍କୁ ବରିଲେ ଯୋଦ୍ଧା ପଣି ସେ ପୁଣି ରିପୁଜିଣୀ ଯୁଦ୍ଧେ ମେଲାଣି ଇଚ୍ଛେ ଦେବ ମଧେ ଦେବେ ବୋଲନ୍ତି ରାଜା ଚାହିଁ ଯେ ବର ଇଚ୍ଛା ମାଗ ତୁହି ରାଜା ବୋଲଇ ଇନ୍ଦ୍ର ଚାହିଁ ବର କଳ୍ପିତ ମୋର ନାହିଁ ଇନ୍ଦ୍ର ତାହାର ମୁଖ ଚାହିଁ ବୋଇଲେ ତୁ ଯିବୁ କିମ୍ପାଇଁ ମୁହୂର୍ତ୍ତେ ଅଛି ତୋ ଜୀବନ ତା ଶୁଣିବ ଲଇ ରାଜନ ମୋହର ସ୍ୱର୍ଗେ କାର୍ଯ୍ୟ ନାହିଁ କର୍ମ ଭୂମି କି ଯିବି ମୁହିଁ ଏମନ୍ତ ଇନ୍ଦ୍ର ଆଗେ କହି ମିଳିଲେ ନିଜ ପୁରେ ଯାଇ ମନ ନିବେଶୀ ହରିପାଦେ ରୋମ ପୁଲକେ ଗଦଗଦେ ତକ୍ଷଣେ ରାଇ ଜନ ପ୍ରଜା ଭୁଜ ଉଭାରି ବୋଲେ ରାଜା ମୁଁ ଯେ ବ୍ରାହ୍ମଣ୍ୟ କୂଳେ ଯାତ ବ୍ରାହ୍ମଣ ମୋର ଦୈବତ ଯେ ବା ଅଛଇ ମୋର ଧନ ଦାରା ତନୟ ବନ୍ଧୁ ଜନ ଏ ସର୍ବହରି ନିବେଦନ ଶୁଣ ସକଳ ସାବଧାନ ସତ୍ୟ ମୁଁ କିଛି ନ ଦେଖୁଛି ବିଷ୍ଣୁଙ୍କ ଠାରୁ ଅନ୍ୟ କିଛି ହରିହରି ବୋଲ ମୋ ମତି ଧର୍ମ ବ୍ୟତିରେ କେ ହରିଙ୍କି ସର୍ବଭୂତେ ଦେଖେ ଯେ ତିନି ଭୁବନେଶ୍ୱର ଇନ୍ଦ୍ର ଯାଚିଲେ ମୋତେ ବର ଏ ବର ଯେବେ ସେ ପ୍ରମାଣେ ମୋ ଚିତ୍ତ ରହୁ ନାରାୟଣେ ବିଷ୍ଣୁର ମାୟାରେ ଜଗତ ଦିଶଇ ଇନ୍ଦ୍ର ଜାଲ ମତ ସେ ମାୟା ଛାଡ଼ି ହରି ପାଦେ ମୋ ଚିତ୍ତ ରହୁ ଅପ୍ରମାଦେ ଏମନ୍ତ କହି ନୃପରାଣ ତକ୍ଷଣେ ହାରିଲା ଜୀବନ ନିସ୍ତରି ଗଲା ମାୟା ମୋହେ ପଶିଲା ଗୋବିନ୍ଦର ଦେହେ ହରିହରି ବୋଲ ନିର୍ମଳ ବିଷ୍ଣୁର ଚରିତ ସୁଜନେ ଶୁଣ ଅବିରତ ବିଷୟା ବିଷକୁ ଅମୃତ ଏଣେ ଯେ ହୋଇବ ମୁକତ ଶୁଣି ପୁରାଣ ଭାଗବତ ଭାବ ହୋଇବ କୃତ କୃତ୍ୟ ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଭାବେ ବୋଲଇ ବିପ୍ର ଜଗନ୍ନାଥ ଭାବେ ନବମ ସ୍କନ୍ଧେ ଭାଗବତ ହରିହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ନବମ ସ୍କନ୍ଧେ ବଂଶାନୁଚରିତେ ମନୁଷ୍ୟ ଉପାଖ୍ୟାନ ନାମ ନବମ ଅଧ୍ୟାୟ।